श्री श्री कृष्ण बलराम श्री श्री जगन्नाथ बलदेव सुब्रमण्य श्री राधा कृष्णचंद्र श्री लक्ष्मी सिंहदेव श्री श्री सीताराम लक्ष्मण पादपद्म करी श्रील गुरुदेव श्री भक्त श्रीकांत स्वामी महाराज पादपद्म करी ईस्कन प्रतिष्ठा श्री भक्ति विधान स्वामी गोपाल महाराज पादपद्मण निवेदन करी निवेदन करी आज आम श्रीमद भागवत दशम स्कंद 15 अध्याय श्लोक 7 कथा आरंभ करवा भगवान गोपगंड लीला चलती भगवान जो जाऊँच गावी मान को आगे रखिकी भगवान बलराम गुणगान करता विश्राम देते बर्तमान 7 नंबर श्लोक कथा आरंभ करवा नृत्यमी शिखिना इडियमुदाहरण्य कुर्वन्ति गोप्य इव ते प्रियमिक्षणेन सुप्तरीष्टकोकिलगणा गृहमागताय धन्यावनोकशय्याणि शतान् सर्गः ये श्लोकर कौशल्य नृत्यन्ति अमी शिखिना भगवान जोटी रही सेठी शिखिना कहले मयूर मयूर नृत्य नृत्य कर मयूर भगवान मेघ वर्ण रंग एवं मयूर मेघ वर्ण को देखिले सी नृत्य करे मेघ देखिले सी नृत्य करे तेणु भगवान कृष्ण को देखी सी भावस मेघ नृत्य कर नृत्यन्ति अमी शिखिना इड्य मुदाहरिण्य समस्ते मुदा समस्ते आनंद भगवान जो रही आनंद घन तेणु कौन आनंद जमी सूर्य आलोक विकिरण कर भगवान आनंद विकिरण कर आनंद कथार ये आनंद आजे रही मानते कौन हम से आनंद कथा कौन कह मुदा सद इडिय समस्त पूजा पद्धति सामान नुह आम भगवान गुणगान करजा करे कि पशु मैंने केवल दृश्य दर्शन कर भगवान गुणगान कर भगवान पूजा भिडियो पूजा कर सखी महादेव भगवान दर्शन देखिले सीटे भगवान पूजा हो गला नृत्य कले ये भगवान पूजा हो गला बाहर जो शक्ति रही से अनुसार भगवान पूजा करेंगे एमती कि रोष कला भगवान पूजा हो गला भगवान भोग लगला कुरंती गोप्य ये प्रिय मीक्षण एमती गोपी मैने भगवान को प्रेम ईक्षण करती से भाव एम सब आपण को निरीक्षण करीक्षण करकीलगणा गृहमागताय कोकिल कूक नाद कर पंचम राग पंचम स्वर तार सारे गम पा ये स्वर से गान करूकूरी तेणु से समय कूकड़ मान गान जो कर सुक्त ये भगवान स्तुति करा सुक्त सह कूकड़ गणा गृहमागताय से मैंने भगवान को स्वागत कर वृंदावन को से आसिक वृंदावन हूँ स्थान पशुपक्षी मान स्थान वृक्ष मान स्थान तेणु से भगवान को भगवान सांग बाड़क मान सहित स्वागत जनाऊँच धनिया बनौकस या शतान विसर्ग बनौकस वन जो मैंने रही से बनौकस से बहुत धनिया दया तक ओडिया कह धनिया हम धनिया रही सुखदेव से कहते हैं भल भाव कहींपर ना से धनिया कह कौन धनिया मनोकस धनिया मान से धनिया मनोकस से रघुनंद धामकस एवं सब जो रही सब धनिया सब धनिया मनोकस या शतांग विसर्ग ये मैंने भगवान भक्त सतांग भाव स्वभाव रही भगवान विभिन्न भाव सेवा करेंगे पशुपक्षी मैंने भगवान दर्शन कर ଚକ୍ଷୁ ମାଧ୍ୟମରେ ଭଗବାନ ରୂପ ଦର୍ଶନ କରୁଛନ୍ତି ହେଉଛି ଆମର ଆସିବ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଗୋପୀଗୀତିରେ ଏଇଟା କହିବେ ଗୋପୀମାନେ କହିବେ ଅକ୍ଷଣତାମ ପରମବିଧମ ନ ପରମ ବିଧାମ ଯେଉଁମାନଙ୍କ ଚକ୍ଷୁ ରହିଛି ସେ ଚକ୍ଷୁରେ ଭଗବାନଙ୍କୁ ଦର୍ଶନ କଲେ ଏଇଟା ହେଉଛି ଶ୍ରେଷ୍ଠ ଅକ୍ଷଣତ ଫଳବିଧମ ଏଇଟା ହେଉଛି ଶ୍ରେଷ୍ଠ ଫଳ ଚକ୍ଷୁ ଥିବା ବ୍ୟକ୍ତିମାନଙ୍କର ଶ୍ରେଷ୍ଠ ଫଳ ହେଉଛି ଭଗବାନଙ୍କୁ ଦର୍ଶନ କରିବା ଅନ୍ୟପକ୍ଷରେ ଯେଉଁମାନେ ଭଗବାନ ଦର୍ଶନ କରୁନାହାନ୍ତି ତାଙ୍କର ହେଉଛି ନୟନ ବରାହ ଇତ୍ୟାଦି ନୟନ ନାରାୟଣ ଯେମିତି ମୟୂର ପିଚରେ ଯେଉଁ ରହିଛି ଚିହ୍ନ ଚକ୍ଷୁ ଭଳିଆ ରହିଛି କିନ୍ତୁ ସେଠି ଦେଖିପାରେ ନାହିଁ ସେହିଭଳି ଭାବରେ ଯେଉଁମାନଙ୍କର ଚକ୍ଷୁ ଥାଇକରି ଭଗବାନ ରୂପ ଦର୍ଶନ କରୁନାହାନ୍ତି ସେ ସବୁ ତାଙ୍କର ସେହିଭଳି ଭାବରେ କ'ଣ ଏ ଯେଉଁ ରହିଛି ମୟୂର ପିଚର ଚକ୍ଷୁ ଭଳି ତାଙ୍କର ସେ ଚକ୍ଷୁ ଭଗବାନ ରୂପ ଦର୍ଶନ କଲେ ନାହିଁ ତେଣୁ ନିସର୍ଗ ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବରେ ଭଗବାନଙ୍କର ସେମାନେ ସବୁ ଆରାଧନା କରୁଛନ୍ତି କିଏ କେଉଁଭଳି ଭାବରେ ଆରାଧନା କରୁଛନ୍ତି ତେଣୁ ଏ ଶ୍ଳୋକ ଭାଷ୍ୟରେ ଆମର କୁହାଯାଇ ସନାତନ ଗୋସ୍ୱାମୀ କହୁଛନ୍ତି ବୃନ୍ଦାବନିଆନ୍ ସର୍ବାନେକ ପ୍ରତ୍ୟଙ୍ଗର ଭଗବାନ ସମସ୍ତ ବୃନ୍ଦବାନ ବସମାନ ପାଇଁ ଏ ତାଙ୍କର ବର ବା ତାଙ୍କର ଆଶୀର୍ବାଦ ପ୍ରଦାନ କରୁଛନ୍ତି ସେମାନେ ଭଗବାନଙ୍କର ଆରାଧନା କରୁଛନ୍ତି ଯଥା ମାନ ପ୍ରବଧ୍ୟନ୍ତି ତାଙ୍କୁ ଭଜାମ୍ୟମ୍ ଯେ ଯେଉଁଭଳି ଭାବରେ ଭଗବାନ ଭଜନ କରି ଭଗବାନ ତାଙ୍କୁ କିଛି ପୁରସ୍କାର ଦେବେ ଏଇଭଳି ଭାବରେ ସବୁ ଭଗବାନ ଯାଉଛନ୍ତି ଗାଭୀମାନଙ୍କ ସହିତ ଗୋପବାଳକମାନଙ୍କ ସହିତ ଆଗେ ଆଗେ ଯାଉଛନ୍ତି ଆଗେ ଆଗେ ଗୟା ପଛେ ଗୁଆଲ ସେ ରହି ଚାଲିଛନ୍ତି ଭଗବାନ ଏଇଭଳି ଭାବରେ ଗୁଣଗାନ କରୁଛନ୍ତି ବଳରାମକୁ ଦେଖେଇକିରି କହୁଛନ୍ତି ତେଣୁ ଆଠ ନମ୍ବର ଶ୍ଳୋକ କହିଲେ ଧନ୍ୟେୟମ୍ ମଧ୍ୟଧରଣୀ ତୃଣ ବିରୁଧତ୍ୱ ପାଦ ସ୍ପୃଶ ଦୁର୍ମଳତା କରଜା ବିପୃଷ୍ଟା ନଦ୍ୟୋଦ୍ରୟ ଖର ମୃଗା ସଦୟାବଲୋକେ ଗୋପ୍ୟ ଅନ୍ତରୀଣ ଭୁଜୟୋରବିଜତ୍ ସୁହା ଶ୍ରୀ କହୁଛନ୍ତି ସବୁ ଧନ୍ୟ ଧନ୍ୟେୟମ୍ ଧନ୍ୟ ଆୟମ୍ ଧନ୍ୟମ୍ ଧନ୍ୟମ୍ ଅଧ୍ୟ ଧରଣୀ ଧରଣୀ ମଧ୍ୟ ଧନ୍ୟ ହେଇଗଲା ଭଗବାନ ତାଙ୍କ ପାଦରେ ଧରଣୀରେ ଚାଲୁଛନ୍ତି ବୃନ୍ଦାବନ ଖାଲି ପାଦରେ ଚପଲ ବି ପିନ୍ଧୁନାହାନ୍ତି ତେଣୁ ଧରଣୀ କେତେ ଧନ୍ୟ ନ ହୋଇଥିବ ଏବଂ ତୃଣ ବିରୁଦ୍ଧ ସ୍ତତ୍ ତୃଣଙ୍କର ଛୋଟ ଛୋଟ ଘାସ ସବୁ ଯେଉଁ ରହିଛି ସେମାନେ ମଧ୍ୟ ଧନ୍ୟ ହୋଇଯାଉଛନ୍ତି ଭଗବାନ ପାଦସ୍ପର୍ଶ ପାଉଛନ୍ତି ବିରୁଦ୍ଧ କହିଲେ ଗୁଳ୍ମ ଲତା ସବୁ ରହିଛି ଗୁଳ୍ମ ଲତା ଛୋଟ ଛୋଟ ଇଏ କାହିଁକି ନା ତତ୍ ପାଦସ୍ପର୍ଶ ଭଗବାନ ପାଦସ୍ପର୍ଶ କରୁଛନ୍ତି ସେମାନେ ତୃଣ ଆମର ମହାପ୍ରଭୁ କହିଲେ ଇଏ ହେଉଛି ତୃଣ ହେଉଛନ୍ତି ଆମର ଗୁରୁ ଘାସଟି ରହିଲେ କ'ଣ ହେବ ତୃଣାଦେବୀ ସୁନିଶ୍ଚନ ଏଇଭଳି ଭାବରେ ଆମର ଇଏ ସିଏ ଆମର ଗୁରୁ ଆମେ ଏଇଭଳି ଭାବରେ ଭଗବାନଙ୍କ ନାମଗ୍ରହଣ କରିବା ଆଜିଠୁ ଆରମ୍ଭ ହେଇଗଲା ସାତ ଦିନ ଧରିକି ୱାର୍ଲଡ ହୋଲି ନେମ୍ ସାରା ପୃଥିବୀରେ ଯେତେ ଇସ୍କନ୍ ସେଣ୍ଟର ଅଛି ସବୁଠାରେ ପାଳନ କରାଯାଉଛି ୱାର୍ଲଡ ହୋଲି ନେମ୍ ୱିକ୍ ସପ୍ତାହ ପାଳନ କରାଯାଉଛି ମହାପ୍ରଭୁ ଯାଇକରି ଭଗବାନଙ୍କ ନାମ ପ୍ରଚାର କରିଥିଲେ ତେଣୁ ଇସ୍କନ୍ର ଅଥରିଟିମାନେ ଏଇ ସାତ ଦିନ ଧରିକି ପ୍ରତିବର୍ଷ ପାଳନ କରୁଛନ୍ତି ୱାର୍ଲଡ ହୋଲି ନେମ୍ ୱିକ୍ ସାତ ଦିନ ଧରି ପାଳନ କରୁଛନ୍ତି ଭଗବାନ ନାମର ମହାତ୍ମାଙ୍କୁ ପ୍ରକାଶ କରିଥିଲେ ପ୍ରଭୁପାଦ ମହାରାଜ ତେଣୁ ଏ ଯେଉଁ ରହିଛି ତୃଣ ଭଗବାନ ମହାପ୍ରଭୁ କହିଲେ ତୃଣାଦେବୀ ସୁନିଚେନ ତୃଣ ଯେଉଁ ରହିଛି ଘାସ ସିଏ ଅବଜେକ୍ସନ୍ କରୁନି ମୋ ଉପରେ କାହିଁକି ଚଢ଼ିକି ଯାଉଛ ସୁନିଚେନ ପାଦ ମାଡ଼ିକି ପଳେଇ ଯାଉଛେ ସହୁଛି ସେଇଟା ସୁନିଚେନ ନିଜ ଭଳି ନିଜକୁ ଭାବୁଛି ଏବଂ ତରରିବ ସହିଷ୍ଣୁନା ବୃକ୍ଷ ଭଳି ସହିଷ୍ଣୁ ହେବା ଏଭଳି ଭାବୁଛ ଆମେ ତ ହେଇପାରିବା ନାହିଁ ବୃକ୍ଷ ଭଳି ସହିଷ୍ଣୁ ହେଇପାରିବ କି ବୃକ୍ଷ କେମିତି ସହିଷ୍ଣୁ କେମିତି ବୃକ୍ଷ ଖରାରେ ତାର ଜିଭ ପଡ଼ିଗଲେ ପାଟି ତ ନାହିଁ ତାକୁ ଶୋଷ ହେଲେ ମଧ୍ୟ ତାର ଜଳ ଆବଶ୍ୟକତା ହେଲେ ମଧ୍ୟ କିଏ ସେ ମାଗିବାନି ମୋତେ ଟିକେ ଜଳ ଦିଅ ବୋଲି। ଏ ଯେଉଁ ବର୍ତ୍ତମାନ ଯେଉଁ ରହିଛନ୍ତି ଆମ ତୁଳସୀ, ତୁଳସୀରେ ପାଣି ନଦେଲେ ସେ କହିବେ ମୋତେ ଜଳ ଦିଅ ବୋଲି, ସେ ଶୁଖି ମରିଯିବେ ପଛରେ କିଛି କହିବେ ନାହିଁ, ଇଏ ସହିଷ୍ଣୁତା। ଏବଂ କାଟିଦେଲେ ମୋତେ କିଛି ଅବଜେକ୍ସନ୍ କରିବେ ନାହିଁ, ବରଂ ଯିଏ କାଟୁଥିବ ତାର ତାକୁ ସେ ଛାଇ ପ୍ରଦାନ କରିବେ, ଆଉ ଫଳ ଫୁଲ ଏସବୁ ପ୍ରକାର ସବୁ ପ୍ରଦାନ କରିବେ। ଏଇଭଳି ଭାବେ ତରୁରିବ ସହିଷ୍ଣୁନା ଅମାନିନା ମାନ ଦେନ, ନିଜେ ମାନ ଦାବି କରିବ ନାହିଁ, ଅମାନିନା ଅନ୍ୟମାନଙ୍କୁ ସବୁ ମାନ ପ୍ରଦାନ କରିବ। ଏହି ସ୍ତରକୁ ଗଲେ ଜଣେ ଭଗବାନର ନାମ ଗ୍ରହଣ କରିପାରିବେ, କୀର୍ତ୍ତନୀୟ ସଦାହରି ଭଗବାନ ନାମ କୀର୍ତ୍ତନ କରିପାରିବେ। ତେଣୁ ଏ ୱାର୍ଲଡ ହରି ନେମ୍ ୱିକ୍ ଚାଲିଛି ବର୍ତ୍ତମାନ ସାତ ଦିନ ଧରି। ଆମେ ଆସନ୍ତାକାଲିଠାରୁ ଏଇ ୱାର୍ଲଡ ହରି ନେମ୍ ଉପରେ କହିବା କଥା, ଭାଗବତ କଥା। ତେଣୁ ଏଠି ଯେଉଁ ରହିଛନ୍ତି ତୃଣାମାନେ ଭଗବାନଙ୍କ ପାଦସ୍ପର୍ଶ ପାଇକରି କେତେ ନିଜକୁ ଧନ୍ୟ ମନେ କରୁଛନ୍ତି। ଏବଂ ଦ୍ରୁମଲତା, ଦ୍ରୁମ ଦ୍ରୁମ କହିଲେ ବଡ଼ ବଡ଼ ବୃକ୍ଷ ସବୁ ରହିଛି, ଦ୍ରୁମ ବଡ଼ ବୃକ୍ଷକୁ ଦ୍ରୁମ ବୋଲି କୁହାଯାଏ। ଏବଂ ଲତା କହିଲେ ଯେ ମାଡ଼ିବ, ବୃକ୍ଷରେ ମାଡ଼ିବ, ଯାହା ଏଇଭଳି ଭାବରେ ଦ୍ରୁମଲତା ଏମାନେ ପାଦସ୍ପର୍ଶ କରୁଛନ୍ତି ଭଗବାନଙ୍କର, ମନ ହେଇଯାଉଛନ୍ତି। ଆମେ କାଲି କହୁଥିଲେ ତା ପାଦସ୍ପର୍ଶ କରୁଛନ୍ତି ଦ୍ରୁମଲତା, ବା ଭଗବାନ ତାଙ୍କର ସେଠୁ ତୋଳୁଛନ୍ତି ତାଙ୍କର ଭଗବାନ ହାତରେ, ତାଙ୍କର କରଜ କହିଲେ ହାତରୁ ଜନ୍ମ ଯେଉଁଟା ନଖ, କରଜରେ ନଖରେ କ'ଣ କରୁଛନ୍ତି ନା ଫଳ ଫଳକୁ ନେଉଛନ୍ତି, ତୋଳିକରି ନେଉଛନ୍ତି ଭଗବାନ। ଅଭିମୃଷ୍ଟା ଭଗବାନ ସ୍ପର୍ଶ କରୁଛନ୍ତି, ସେମାନେ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି। ଏବଂ ନଦୀ ଅଦ୍ରୟ, ନଦୀ ନଦୀର ଯେଉଁ ଜଳ ରହିଛି, ନଦୀରେ ଜଳ କେତେବେଳେ ଭଗବାନ ଜଳରେ ସ୍ନାନ କରୁଛନ୍ତି ବା ଭଗବାନ କ'ଣ ଜଳ ପାନ କରୁଛନ୍ତି। ପର୍ବତ ରହିଛନ୍ତି, ପର୍ବତରେ ମଧ୍ୟ ଭଗବାନ ବିଭିନ୍ନ ଲୀଳା କରିବେ। ଆଉ ଖଗ ପକ୍ଷୀମାନେ, ଖ ଆକାଶ, ଖ କହିଲେ ଆକାଶ, ଆକାଶରେ ଯୋଗ ଗମନ କରନ୍ତି, ସେ ଖଗ ଖଗ ଆସନ୍ତି, ଖଗପତି ରହିଛନ୍ତି, ଗରୁଡ଼ଙ୍କ ପୃଷ୍ଠରେ ଭଗବାନ ବିରାଜମାନ କରନ୍ତି, ଖଗ ଆସନ୍ତି ଖଗପତି। ତେଣୁ ମୃଗା କହିଲେ ମୃଗ ପଶୁମାନେ, ସେମାନେ ସବୁ ଭଗବାନ ଦର୍ଶନ କରୁଛନ୍ତି, ତାଙ୍କ ପାଖାପାଖି ତାଙ୍କ ସାଇଡ଼ରେ ଚାଲୁଛନ୍ତି ସେମାନେ ମଧ୍ୟ, ପଶୁମାନେ ବନର ପଶୁମାନେ ଭଗବାନ ରୂପ ଦେଖି ଦେଖି ଚାଲୁଛନ୍ତି। ତାଙ୍କ ଭାଗ୍ୟ ଭଗବାନ ରୂପ ଦର୍ଶନ କଲେ, ଭଗବାନଙ୍କ ରୂପ ଦର୍ଶନର ଗୋଟେ ରୂପ ଦର୍ଶନଟା ହେଉଛି ଗୋଟେ ଉତ୍ସବ, ଭଗବାନ ରୂପ ହେଉଛି ଗୋଟେ ଉତ୍ସବ। ତେଣୁ ଖଗମୁଗା ସଦୟା ବୋଲୋକି, ସେମାନେ ସବୁ ଭଗବାନଙ୍କୁ ସଦୟା, ଭଗବାନ ସେ ଭଗବାନଙ୍କୁ ସେ ଦେଖୁଛନ୍ତି, ଭଗବାନ ମଧ୍ୟ ତାଙ୍କୁ ଦେଖୁଛନ୍ତି, ଦୟା କୃପା କରି ତାଙ୍କୁ ମଧ୍ୟ ଦର୍ଶନ କ'ଣ ଚାଲିଛି, ଭାବର ଆଦାନ ପ୍ରଦାନ ଚାଲିଛି, ସେ ତାଙ୍କୁ ଦେଖୁଛନ୍ତି, ସେମାନେ ତାଙ୍କୁ ଦେଖୁଛନ୍ତି, ଭଗବାନ ତାଙ୍କୁ ଦେଖୁଛନ୍ତି। ସଦୟ ବୋଲୋକି ଭଗବାନଙ୍କର କୃପା କଥା ଜଣେ ପାଇଗଲା ମାନେ ସେ କ'ଣ ନ କରିପାରିବ, ଆମେ ଗୋଟେ ଶ୍ଳୋକ ଅଛି କହୁଥିଲି କାଲି, ତାଙ୍କ ପାଇଁ କୈବଲ୍ୟ ନରକ ଆୟତ ହେଇଯିବ, କୈବଲ୍ୟ ନର୍କ ହେଇଯିବ ତାଙ୍କ ପାଇଁ, ମୂର୍ତ୍ତିଟା ନର୍କ ହେଇଯିବ। ତ୍ରିଦଶପୁର ଆକାଶ ପୁଷ୍ପ ଏତେ ଯେଉଁ ରହିଛି ଉନ୍ନତ ଲୋକମାନେ ସବୁ ରହିଛନ୍ତି, ତାଙ୍କ ପାଇଁ ତାର କିଛି ମୂଲ୍ୟ ନାହିଁ, ଯିଏ କରୁଣା କୃପା କଟାକ୍ଷ ଯେ ପ୍ରାପ୍ତ ହେଇଛନ୍ତି। ତ୍ରିଦଶପୁର ଆକାଶ ଦୁର୍ଦ୍ଧାନ୍ତର କାଳ ସର୍ବପଟଳ ତତ୍ଖାଦ ନଷ୍ଟ୍ରାଏତେ, ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଦୁର୍ଦ୍ଧାନ୍ତ ଇନ୍ଦ୍ରିୟ ସବୁ ରହିଛନ୍ତି, ଯେଉଁ ସର୍ପ କାଳ ସର୍ପ ଯେଉଁ ରହିଛି ବିଷ, ବିଷ ସର୍ପ ଦଂଶନ କରିଦେଲେ ମାନେ ମୃତ୍ୟୁବରଣ କରିବ, କିନ୍ତୁ ଇଏ ଯେଉଁ ରହିଛନ୍ତି ଇନ୍ଦ୍ରିୟମାନେ ଆଙ୍କର ଯେଉଁ ବିଷଦାନ୍ତ ପଢ଼ା ହେଇଯାଇଛି, ଆଉ କିଛି କରିପାରିବେ ନାହିଁ, ଇନ୍ଦ୍ରିୟମାନେ ତାଙ୍କର ଶତ୍ରୁ ନୁହନ୍ତି, ବରଂ ତାଙ୍କୁ ସାହାଯ୍ୟ କରିବେ ଭଗବାନଙ୍କ ସେବାରେ। ବିଶ୍ୱ ପୂର୍ଣ୍ଣ ସୁଖ ଆୟ, ସେମାନଙ୍କ ପାଇଁ ବିଶ୍ୱ ପୂର୍ଣ୍ଣ ସୁଖରେ ପରିଣତ ହେଇଯିବ। ଯତ୍ କାରୁଣ୍ୟ କଟାକ୍ଷମ ପାଇବା ଗୌରମ ଏବଂ ସ୍ତୁମ, ଏବଂ ଯିଏ କେବଳ ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର କରୁଣ କୃପା କଟାକ୍ଷ ପ୍ରାପ୍ତ ହେବେ, ଆଜି ସେହି ମହାପ୍ରଭୁଙ୍କର କୃପା କଟାକ୍ଷମାନେ ପ୍ରାପ୍ତ ହେଉଛନ୍ତି, ତାଙ୍କର କେତେ ଭାଗ୍ୟ। ଏବଂ ଆମେ ମଧ୍ୟ ସେଠାକୁ ଆଲୋଚନା କରୁଛେ, ଇଏ ମଧ୍ୟ ଆମକୁ କୃପା ପ୍ରଦାନ କରୁଛନ୍ତି ଭଗବାନ, ଏଇ ଯେଉଁ ଲୀଳା ଚାଲିଥିଲା 5,500 ବର୍ଷ ତଳେ, ଆଜି ଆମକୁ ସୌଭାଗ୍ୟ ମିଳିଲା ସେସବୁ ଶ୍ରବଣ କରିବା ପାଇଁ, କୀର୍ତ୍ତନ କରିବା ପାଇଁ, ସ୍ମରଣ କରିବା ପାଇଁ, ଇଏ ଆମର ଭାଗ୍ୟ। ଭଗବାନ ସେ ଛୋଟିଆ କଥା ଭଗବାନଙ୍କର ସେବାରେ ଆମକୁ ସୁଯୋଗ ମିଳିଲା। ତେଣୁ ଗୋପ୍ୟ ଅନ୍ତରେଣ ଗୁଜୟରୂପୀ ଯତ୍ରା ଶ୍ରୀ ମୃଗମାନଙ୍କର ନୟନକୁ ଦେଖି ବିଶାଳ ନୟନକୁ ଦେଖିକରି କୃଷ୍ଣଙ୍କର ମନେ ପଡ଼ୁଛି। ଗୋପୀମାନଙ୍କର ଚକ୍ଷୁ ଗୋପୀମାନଙ୍କର ନୟନକୁ ମନେ ପଡ଼ୁଛି। ତେଣୁ ସେ କହୁଛନ୍ତି ଗୋପୀମାନେ ଯେଭଳି ଆପଣଙ୍କର ଭୁଜ ଅନ୍ତରରେ ଆଲିଙ୍ଗନରେ ରହି ଯେଭଳି ଭାବରେ ସେବା ପାଆନ୍ତି, ଆଜି ସେଇଭଳି ଭାବରେ ସେମାନେ ମଧ୍ୟ ଆପଣଙ୍କର ଆଲିଙ୍ଗନ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। ଭୁଜର ବି ଯତ ସୃହାଶ୍ରୀ ସୃହାଶ୍ରୀ ଶ୍ରୀ କହିଲେ ଲକ୍ଷ୍ମୀଦେବୀ, ଗୋପୀମାନେ ବା ଲକ୍ଷ୍ମୀଦେବୀ ଭଗବାନଙ୍କ ବକ୍ଷଦେଶରେ ରହିଛନ୍ତି। ତେଣୁ ଏହିଭଳି ଭାବରେ ଏ ଶ୍ଳୋକରେ ଭଗବାନ କହୁଛନ୍ତି, ଏଠି କୁହାଯାଇଛି କ'ଣ, ବୃନ୍ଦାବନର ସମସ୍ତ ନଦୀ ପାହାଡ଼ ପ୍ରାଣୀମାନଙ୍କ ପ୍ରତି କୃଷ୍ଣ ବଳରାମ ସେମାନଙ୍କ ପ୍ରେମମୟ କୃପା ଦୃଷ୍ଟି ପ୍ରଦାନ କରୁଥିଲେ, କିନ୍ତୁ ଭଗବାନ ବାହୁ ମଧ୍ୟରେ ଆଲିଙ୍ଗନବଦ୍ଧ ଗୋପୀଗଣଙ୍କ ଗୋପୀଗଣ ପ୍ରତ୍ୟକ୍ଷ ଭାବରେ ଯେଉଁ ଆଶୀର୍ବାଦ ଲାଭ କରୁଥିଲେ ତାହା ଥିଲା ସ୍ୱୟଂ ଲକ୍ଷ୍ମୀଦେବୀଙ୍କର କାମ୍ୟ ପରମ ଆଶୀର୍ବାଦ ସ୍ୱରୂପ। ଲକ୍ଷ୍ମୀଦେବୀ ମଧ୍ୟ ସେ ପ୍ରାପ୍ତି ହୋଇପାରୁନଥିଲେ, ସେଥିପାଇଁ ସେ ତପସ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ବୈକୁଣ୍ଠରେ ନାରାୟଣଙ୍କ ପକ୍ଷ ବେଳେ ଆସିନି ଲକ୍ଷ୍ମୀଦେବୀ ଥରେ ଶ୍ରୀକୃଷ୍ଣଙ୍କ ଆଲିଙ୍ଗନବଦ୍ଧ ହେବା ପାଇଁ କାମନା କରିଥିଲେ ଏବଂ ଏହି ବରଟା ପାଇଁ ସେ କଠୋର ତପସ୍ୟା କରୁଥିଲେ। ଶ୍ରୀକୃଷ୍ଣ ତାଙ୍କୁ ଜଣାଇ ଦେଲେ ତାଙ୍କ ପ୍ରକୃତ ସ୍ଥାନ ବୈକୁଣ୍ଠରେ, କିନ୍ତୁ ବୃନ୍ଦାବନରେ ତାଙ୍କ ପକ୍ଷରେ ବାସ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସୁତରାଂ ଲକ୍ଷ୍ମୀ ପ୍ରାର୍ଥନା କଲେ ଶ୍ରୀକୃଷ୍ଣ ଯେପରି ତାଙ୍କ ପକ୍ଷରେ ସ୍ୱର୍ଣ୍ଣରେଖା ରୂପେ ରହିବାର ଅନୁମତି ତାଙ୍କୁ ଦିଅନ୍ତି। ଭଗବାନଙ୍କର ଶ୍ରୀବତ୍ସ ଚିହ୍ନ ଯେଉଁ ରହିଛି ଏଇଟା ହେଉଛି ସ୍ୱର୍ଣ୍ଣ ବ୍ରହ୍ମାବଳୀ ରୂପରେ ଲକ୍ଷ୍ମୀଦେବୀ ରହିଛନ୍ତି ଭଗବାନ କୃଷ୍ଣଙ୍କର ବକ୍ଷ ଦେଶରେ, ଏ ଶିବସ୍ତ ଚିହ୍ନ ବୋଲି କୁହାଯାଉଛି। ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର ଏଇଟା କହିଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ଏବଂ ତତ୍ କର୍ତ୍ତୁକ ସେବୟା ତାନ୍ ସ୍ତୁତ୍ୱା ଶ୍ରୀ ରାମ କର୍ତ୍ତୁକ ପ୍ରସାଦନାଭି ଧରଣୀ ଅଧ୍ୟ ସୈତାନ ଏବଂ ତାନ୍ ସ୍ତୌତି। ଏହିଭଳି ଭାବରେ ସବୁ ବ୍ରଜବାସୀମାନଙ୍କର ଯେଉଁ ରହିଛନ୍ତି ବୃନ୍ଦାବନବାସୀମାନଙ୍କର ସବୁ ସୌଭାଗ୍ୟ ବର୍ଣ୍ଣନା କରିକରି ଏବଂ ତତ୍ କର୍ତ୍ତୁକ୍ୟ ସେବୟା ତାନ୍ ସ୍ତୁତ୍ୱା ସେଟାକୁ ଭଗବାନ ପ୍ରଶଂସା କରୁଛନ୍ତି। ତେଣୁ ବଳରାମଙ୍କର କୃପା ପ୍ରାପ୍ତ ହେବା ପାଇଁ ଧରଣୀ ଆଦି ସୈତାନ ଏବଂ ତାନ୍ ସ୍ତୌତି। ଧରଣୀ ନଦୀ ଏସବୁ ଯେଉଁ କୁହାଗଲା ନା, ଏମାନେ ସବୁ ବଳରାମଙ୍କ କୃପା ପ୍ରାପ୍ତ ହେବା ପାଇଁ ଭଗବାନ କୃଷ୍ଣ ତାଙ୍କୁ ଅନୁରୋଧ କରୁଛନ୍ତି। ତେଣୁ ଧରଣୀ ବର୍ତ୍ତମାନ ଧନ୍ୟ ହୋଇଯାଉଛନ୍ତି, ଭଗବାନ ତାଙ୍କ ପାଦରେ ଚାଲୁଛନ୍ତି। ଦୁର୍ଭା ବୃକ୍ଷ ଲତା ଏସବୁ ଅନ୍ୟ ଶ୍ଳୋକମାନଙ୍କୁ ସବୁ କୁହାଯାଇଛି, ବହୁତ ବିରାଟ ସବୁ ରହିଛି, ପର୍ପଟ ସବୁ ରହିଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ସେମାନେ ଦର୍ଶନ କରୁଛନ୍ତି, ତାଙ୍କର ପାଦସ୍ପର୍ଶ ପ୍ରାପ୍ତ ହେଉଛନ୍ତି, କିଏ ତାଙ୍କର ପରସ୍ପର୍ଶ ପ୍ରାପ୍ତ ହେଉଛନ୍ତି, କିଏ ଭଗବାନ ତାଙ୍କୁ ସଦୟ ଭାବରେ ଅବଲୋକନ କରୁଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଏଇ ପବନଡଲୀଳା ଚାଲିଛି, ଭଗବାନ ଚାଲୁଛନ୍ତି ଯାଉଛନ୍ତି, ଏ ବର୍ଣ୍ଣନା ଚାଲିଛି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏବଂ ବୃନ୍ଦାବନଂ ଶ୍ରୀମତ୍ କୃଷ୍ଣ ପ୍ରୀତ ମନା ପଶୁନ୍ ରେମେ ସଂସାରୟନ୍ନଦ୍ରେ ସରିଦ୍ରୋଧ ସୁସାନୁଗ। ଏହିଭଳି ଭାବରେ ଏବଂ ବୃନ୍ଦାବନଂ ଶ୍ରୀମତ୍, ବୃନ୍ଦାବନ କେତେ ଶୋଭା ରହିଛି ବୃନ୍ଦାବନର, ଶ୍ରୀମତ୍ ଏହି ଶ୍ଳୋକରେ ବହୁତ ଅର୍ଥ ରହିଛି। କୃଷ୍ଣ ପ୍ରୀତ ମନା ପଶୁନ୍, ତେଣୁ ଏଇ ଯେଉଁ ଶ୍ରୀମଦ୍ ବୃନ୍ଦାବନ ଧାମର ଶୋଭା ଦେଖିକରି ଭଗବାନ କୃଷ୍ଣ ଅତ୍ୟନ୍ତ ପ୍ରୀତ ହୋଇଯାଇଛନ୍ତି ଏବଂ ପଶୁମାନଙ୍କୁ ଚରଉଛନ୍ତି। ରେମେ ସଞ୍ଚାରୟନ୍ ନଦ୍ରେ, ଭଗବାନ ନିଜେ ଆନନ୍ଦିତ ହେଉଛନ୍ତି ପଶୁମାନଙ୍କୁ ଏଇଭଳି ଭାବେ ସଞ୍ଚାର କ'ଣ ତାଙ୍କୁ ହେଉଛି ଚରିକିରି ଅଧ୍ରେ ଅଧ୍ରେ କହିଲେ ଯେଉଁ ପାହାଡ଼ ରହିଛି ପର୍ବତ ରହିଛି ଗୋବର୍ଦ୍ଧନ ଇତ୍ୟାଦି ଅଧ୍ରେ ସରିତ ସରିତ କହିଲେ ଏଇ ଯେଉଁ ଆମର ରହିଛି ଗଙ୍ଗା ଯମୁନା ନଦୀ ମାନସୀ ଗଙ୍ଗା ଇତ୍ୟାଦି ରୋଧସୁ ରୋଧସୁ ହେଉଛି ତାଙ୍କର ତୀରରେ ସେ ତୀରରେ ସବୁ ପାଳନ କରୁ ଯମୁନା ତୀର ବନଚାରି ସାନୁଭ ଭଗବାନ ତାଙ୍କର ଅନୁଭବମାନଙ୍କ ସହିତ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ସହଚରମାନଙ୍କ ସହିତ ଏହିଭଳି ଭାବରେ ଗୋଚାରଣ କରୁଛନ୍ତି ଭଗବାନ ପ୍ରଗଣ୍ଡ ଲୀଳା ଗୋଚାରଣ କରୁଛନ୍ତି ଏବଂ ଖେଳାଖେଳି ମଧ୍ୟ କରିବେ ଏଇଟା ଆରମ୍ଭ ହେଲା ଏକଥା ଅଛି ଏ ଶ୍ଳୋକ ଅଧ୍ୟାୟରେ ତେଣୁ ଏ ଶ୍ଳୋକରେ କହୁଛନ୍ତି ବିଶ୍ୱନାଥ ଚକୁଟାକୁ କହୁଛନ୍ତି ଏଠି ବହୁତ ଗୃହ ତାତ୍ପର୍ଯ୍ୟ ସବୁ ରହିଛି ଏଇଟାକୁ ଯେଉଁମାନେ ସେ ପ୍ରବେଶ କରିବେ ସେସବୁ ଜାଣିବେ ତେଣୁ କହୁଛନ୍ତି କୃଷ୍ଣ କହୁଛନ୍ତି ଭଗବାନଙ୍କୁ ବଳରାମଙ୍କୁ ଆପଣ ଏଇଭଳି ଭାବରେ ଏଠି ଖେଳାଖେଳି କରନ୍ତୁ ଗାଈମାନେ ଚରନ୍ତୁ ଏଠି ମୁଁ ଟିକେ ଆସୁଛି ତେଣୁ କାରଣ ଭଗବାନ ଯିବେ ବର୍ତ୍ତମାନ ରାଧାରାଣୀ ଆଉ ଗୋପୀମାନେ ମଧ୍ୟ ସବୁ ଅପେକ୍ଷା କରିଛନ୍ତି ଭଗବାନ ପ୍ରସଙ୍ଗ ପ୍ରାପ୍ତ ହେବା ପାଇଁ ତେଣୁ ଏଇଠି ଯଦିଓ ଡାଇରେକ୍ଟଲି ବର୍ଣ୍ଣନା କରାଯାଏ ନାହିଁ କିନ୍ତୁ ଇନଡାଇରେକ୍ଟଲି ବିଶ୍ୱନାଥ ଚକୁରୀ ଠାକୁର ଏ ଶ୍ଳୋକରୁ ପ୍ରବେଶ କରିକି ଶ୍ଳୋକର ଯେଉଁ ଶବ୍ଦରେ ପ୍ରବେଶ କରିକି ସେ ଏଇଟାକୁ ବାହାର କରିଛନ୍ତି ଅର୍ଥକୁ ଭଗବାନ ଯେଉଁ ରାଧାରାଣୀଙ୍କ ସହିତ ବ୍ରଜବାଳମାନଙ୍କ ସହିତ ମଧ୍ୟ ରେମି ରେମି ଶବ୍ଦରୁ ଜଣାପଡ଼ିଲା ଭଗବାନ ମଧ୍ୟ ଯାଇକି ସେଠି ମଧ୍ୟ ଲୀଳା କରୁଛନ୍ତି ଏଇଟାକୁ ମାନେ ଖୋଲାଖୋଲି ଭାବେ ବର୍ଣ୍ଣନା କରାଯାଏ ନାହିଁ ଏଇଟା ବିଶ୍ୱନାଥ ଚକୁଟାକୁ କହୁଛନ୍ତି ଶ୍ରୀମଦ୍ ଶ୍ରୀମଦ୍ ଶବ୍ଦର ଅର୍ଥ ହେଉଛି ଏଇଟା ଶ୍ରୀମଦ୍ କହିଲେ ରାଧାରାଣୀ ରାଧାରାଣୀଙ୍କ ସହିତ ଯାଇକି ସେ ଲୀଳା କରୁଛନ୍ତି ତେଣୁ ମାନସ ଏଠି ଯେଉଁ ରହିଛି ମାନସ ରହିଛି ନା ଶ୍ରୀମଦ୍ କୃଷ୍ଣ ପିତାମହ ରେମି ସଞ୍ଚାରଣ ନଦୀରେ ସରିତ ରୋଦୁସ୍ଥାନ ହେବ ନା ଏ ମନରେ ମାନସ ଗଙ୍ଗା ଯେଉଁ ରହିଛି ସରିତ ସରିତ ରହିଛି ନା ସରିତ ହେଉଛି କହିଲେ ମାନସ ଗଙ୍ଗା ସରିତ କହିଲେ ଖାଲି ଯମୁନା ନୁହଁ ମାନସ ଗଙ୍ଗା ରହିଛି ଭଗବାନ ଯାଇ ପହଞ୍ଚିଗଲେ ସେଠି ମନରେ ବା ସିଧାସଳଖ ଯାଇ ମଧ୍ୟ ଯାଇ ପହଞ୍ଚନ୍ତି ସରିତ୍ର ଅର୍ଥ ହେଉଛି ଏଇଟା ଅଧ୍ରେ ଆଉ ଏହିଭଳି ଭାବରେ ସେ ଯାଇକିରି ଅନୁଗ ଅର୍ଥ ହେଉଛି ସେ ଯେଉଁ ରହିଛନ୍ତି ତାଙ୍କର ରାଧାରାଣୀ ଏବଂ ସଖୀମାନଙ୍କ ସହିତ ମଧ୍ୟ ଯାଇକି ଲୀଳା କରୁଛନ୍ତି ଏଇଟା ଏଇଠି ବହୁତ ଗୃହ ଅର୍ଥ ରହିଛି ଏଇଟାକୁ ସମସ୍ତେ ବୁଝିପାରିବେ ବିଶ୍ୱନାଥ ଚକୁଟାକୁ ଏଇଟା ଭାଷ୍ୟ କରିଛନ୍ତି ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି ବୃଦ୍ଧବାଳକ ଏଠି ରହିଛନ୍ତି କେତେବେଳେ ସେଠି ନାହାନ୍ତି କୁଆଡ଼େ ଚାଲିଗଲେ ଗୁରୁ ଯାଉଛନ୍ତି କହିକି କହିକି ଦେଖିବାକୁ ଯାଇ ପଳେଇଗଲେ ସେଠି ଯାଇ ମାରିଗଲେଣି ସେଠି ଯାଇ ପହଞ୍ଚିଗଲେଣି ରାଧାରାଣୀ ଏବଂ ଶଙ୍ଖବାଜି ବର୍ତ୍ତମାନ ଜୟ ଶ୍ରୀ ଶ୍ରୀ ଗୋବିନ୍ଦ ଜୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଜୟ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ରାଧା କୃଷ୍ଣ ଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ସିଂହଦେବ ଶ୍ରୀ ସୀତାରାମ ହନୁମାନ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ କାଳ କି ଜୟ ସମ୍ବଲପୁର କି ତେଣୁ ଏ ତିନୋଟି ଶ୍ଳୋକରେ ଗୋଟିଏ ଥର ଭଗବାନଙ୍କର ଯେଉଁ ଲୀଳା ରେମି ଯେଉଁ ଆନନ୍ଦିତ ହେଉଛନ୍ତି ଲୀଳା କରୁଛନ୍ତି ସେଇଟା ବର୍ଣ୍ଣନା କରାଯାଏ ତିନୋଟି ଶ୍ଳୋକରେ କୋଚିତ୍ ଗାୟତି ଗାୟତ୍ସୁ ମଦାନ୍ଧାଳି ସ୍ୱନୁବ୍ରତି ଉପଗୀୟମାନ ଚରିତ ପଥି ସଂକର୍ଷଣାନ୍ୱିତ ଅନୁଜଳପତି ଜଳପତଂ କଳବାକ୍ୟ ସୁଖଂ କ୍ୱଚିତ୍ 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 ସବଲ୍ଗୁ କୁଜନ୍ତଂ ଅନୁକୂଜତି କୋକିଳଂ କ୍ୱଚିତ୍ ଚ କାଳହଂସାନାଂ ଅନୁକୂଜତି କୁଜିତଂ ଅଭିନୃତ୍ୟତି ନୃତ୍ୟନ୍ତଂ ବର୍ହିଣଂ ହାସ୍ୟଂ କ୍ୱଚିତ୍ ମେଘ ଗମ୍ଭୀରୟା ବାଚା ନାମଭି ଦୁର୍ଗାନ୍ ପଶୂନ୍ କ୍ୱଚିତ୍ ହାଉ ଏତି ପ୍ରୀତ୍ୟା ଗୋ ଗୋପାଳ ମନୋଜ୍ଞା ଏ ଲୀଳାକୁ ତିନୋଟି ଶ୍ଳୋକରେ ଏଇଟାକୁ ବିସ୍ତାର କରି କହୁଛନ୍ତି କେମିତି ଭଗବାନ ସବୁ ଲୀଳା କରୁଛନ୍ତି। କୋଚିତ୍ ଗାୟତି ଗାୟତ୍ସୁ ଏଠି କହିଲି ଭ୍ରମରମାନେ ମଦାନ୍ଧ ଅଳି ଅଳିସୁ ଅନୁବ୍ରତି ଅଳିମାନେ ସବୁ ରହିଛନ୍ତି। ଅଳିମାନେ ଏମାନେ ପ୍ରକୃତରେ ସବୁ ମୁନି ମୁନିମାନେ ସବୁ। ତେଣୁ କୋଚିତ୍ ଯେଉଁ ଭ୍ରମର ସବୁ ହେଉଛି କୋଚିତ୍ ଗାଇଛି ଗାଏସୁ ଏମାନେ ମଧ୍ୟ ସେଇଭଳି ଭାବରେ ନେଉଛନ୍ତି। ଭଗବାନଙ୍କର ଲୀଳା ଏଇଭଳି ଚାଲିଛି ଆଉ କ'ଣ। ମଦାନ୍ଧାଳି ଆସୁ ମଦାନ୍ଧାଳି ସ୍ୱନୁବ୍ରତେଇ ଯେଉଁଭଳି ଭାବରେ ମଦାନ୍ଧ ହେଇଯାଇଛନ୍ତି ଅଳିମାନେ ଭ୍ରମରମାନେ ଭଗବାନଙ୍କର ଯେଉଁ ଶରୀରରୁ ଯେଉଁ ଗନ୍ଧ ଆସୁଛି ସୁଗନ୍ଧ ଆସୁଛି ସେଥିରେ ସେ ପାଗଳ ହେଇଯାଉଛନ୍ତି। ତେଣୁ ସେମାନେ ଗୁଣଗୁଣ ଗୀତ ଗାନ କରୁଛନ୍ତି ଭଗବାନଙ୍କର ଗୁଣଗାନ କରୁଛନ୍ତି। ନାରଦ ଇତ୍ୟାଦି ସବୁ ରହିଛନ୍ତି ସେଥିରେ ଛୋଟିଆ ଛୋଟିଆ ଏ ଭ୍ରମର ନୁହଁ ଏମାନେ ସବୁ ମୁନି ଶ୍ରେଷ୍ଠ ମୁନିମାନେ ସବୁ ଆସିକରି ଭ୍ରମର ରୂପରେ ଆସିକି ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି। କେତେ ବଡ଼ ଭାଗ୍ୟ ଏଇଟା। ତେଣୁ ସେମାନେ ଯେଉଁଭଳି ଭାବରେ ନେଉଛନ୍ତି ଇଏ ମଧ୍ୟ ସେଇଭଳି ଭାବରେ ନେଉଛନ୍ତି। କୃଷ୍ଣ ବଳରା ସଙ୍ଗାଶକମାନେ ତାକୁ ଅନୁକରଣ କରୁଛନ୍ତି। ଉପଗୀୟମାନ ଚରିତ ପତି ସଂକର୍ଷଣାନ୍ୱିତ। ତେଣୁ ଆଉ ଭଗବାନ ବଳରାମଙ୍କର ଉପବାଳକମାନେ ମଧ୍ୟ ବନପଥରେ ଯାଉ ଯାଉ ଶ୍ରୀକୃଷ୍ଣ ଭଗବାନଙ୍କୁ ଗାନକୁ ଅନୁକରଣ କରି ଗାଉଥିଲେ ଏବଂ ସେତେବେଳେ ସଖାମାନେ ତାଙ୍କ ଲୀଳା ସମୂହ କୀର୍ତ୍ତନ କରୁଥିଲେ। ଏଇ ଯେଉଁ ରହିଛି ଭ୍ରମରମାନେ ଯେଉଁ ଗୁଣଗୁଣ ହେଉଥିଲେ ଭଗବାନ ଗୁଣଗୁଣ ହେଉଥିଲେ ଏବଂ ଶାଖାମାନେ ତାଙ୍କର ଗୁଣଗାନ କରୁଥିଲେ କୃଷ୍ଣଙ୍କର ବଳରାମଙ୍କର ଜୟ ହୋ ଜୟ ହୋ କୃଷ୍ଣ ବଳରାମ ସଖା ଆମର ଗୀତ ସାଙ୍ଗରେ ଆମ ସେ ଆସି ଖେଳୁଛନ୍ତି ଏସବୁ ଇତ୍ୟାଦି କହିକି ଗୀତ ଗାନ କରୁଛନ୍ତି। ତାଙ୍କର କଥା ହେଉଛି ଗାନ ଏବଂ ଅନୁ ଜଳପତି ଜଳପନ୍ତଂ କଳବାକ୍ତି ସୁଖଂ କୋଚି କେତେବେଳେ ଶୁଆ ଶୁଆକୁ ଯେଉଁ ଗୋବେ ଶୁଆ ଯେଉଁ ଗୋବଉଥିବ ଭଗବାନ ମଧ୍ୟ ସେଇଭଳି ହେବେ ଗୋବେଇଲେ। ଶ୍ରୀକୃଷ୍ଣ ଶୁକ ପକ୍ଷୀର ଡାକ ମୟୂର କେ କେ ଯେଉଁ ମୟୂର ବୋଲୁଥିବେ ସେ ଭଗବାନ ମଧ୍ୟ ସେଇଭଳିଆ କରୁଥିବେ। ମୟୂର କୁକୁଳ କୁ ଭଗବାନ ମଧ୍ୟ ସେଇଭଳି ଭାବରେ ରାଜହଂସ ରାଜହଂସ ଯେଉଁ ଶବ୍ଦ କରୁଥିବ ଭଗବାନ ମଧ୍ୟ ସେଇଭଳିଆ ଶବ୍ଦ କରୁଥିବେ। ସବୁ ଶବ୍ଦ ଭଗବାନଙ୍କର ଆସୁଛି। ଯେତେ ପ୍ରକାର ପଶୁ ପକ୍ଷୀ କୀଟ ପତଙ୍ଗ ମନୁଷ୍ୟ ଇତ୍ୟାଦି ଯେତେ ପ୍ରକାର ଶବ୍ଦ ସବୁ ରହିଛି ଏ ଶବ୍ଦ ଭଗବାନଙ୍କଠାରୁ ଆସୁଛି। ଜନ୍ମାଦିଅସଗତ କେତେ ପ୍ରକାର ପୃଥିବୀରେ କେତେ ପ୍ରକାର ଲୋକ ରହିଛନ୍ତି ପୃଥିବୀର ଉପରେ ଲୋକମାନେ ରହି ସଂସ୍କୃତ ସଂସ୍କୃତ ଦେବ ଭାଷା ମନୁଷ୍ୟମାନଙ୍କର ଦେବତାମାନଙ୍କର ଭାଷା ହେଉଛି ସଂସ୍କୃତ। ଭାଗବତ ବୁଝିବା ପାଇଁ ହେଲେ ସଂସ୍କୃତ ବୁଝିବାକୁ ପଡ଼ିବ। ସେ ରାଧାମଙ୍କୁ ସେ ମହାରାଜ କହନ୍ତି ଯେ କହିଲେ ଜଣେ ରହିଛନ୍ତି ବିଦ୍ୱାନ ପଣ୍ଡିତ ଯାଇଛନ୍ତି ଆରବୀ ଆରବୀ ଭାଷାରେ ବିଦ୍ୱାନ ପଣ୍ଡିତ ସେ କହିଛନ୍ତି ଯେ ଯେଉଁମାନେ କୋରାନ ଜାଣିବା ପାଇଁ ଚାହିଁବେ ସେ ଆରବୀ ଭାଷା ଜାଣିଲେ କୋରାନ ବୁଝିବେ ନହେଲେ ବୁଝିପାରିବେ ନାହିଁ ତା'ର ଅନୁବାଦ କରିଦେଇକି ବୁଝିପାରିବେ ନାହିଁ। ତେଣୁ ସେଇଭଳି ଭାବରେ ମହାରାଜ କହୁଛନ୍ତି ଯେଉଁମାନେ ଭାଗବତ ଜାଣିବା ପାଇଁ ବୁଝିବା ପାଇଁ ଚାହିଁବେ ସେମାନେ ସଂସ୍କୃତ ବୁଝିବାକୁ ପଡ଼ିବ ନହେଲେ ବୁଝିପାରିବେ ନାହିଁ ସଂସ୍କୃତ ଭାଷା ଅନୁବାଦରେ ତା'ର ଅର୍ଥ ପ୍ରକାଶ ହେଇପାରିବ ନାହିଁ। ଏଭଳି ରହିଛି କଥା। ତେଣୁ ଏ ଯେଉଁ ରହିଛି ଏ ସବୁ ବିଭିନ୍ନ ପ୍ରକାର ଯେଉଁ ଶବ୍ଦ ରହୁଛି କି କେତେ ପ୍ରକାର ମନୁଷ୍ୟମାନଙ୍କ ଆମ ଓଡ଼ିଆର କଥା କହୁଛେ ଓଡ଼ିଆ ଓଡ଼ିଶାରେ ମଧ୍ୟ କେତେ ପ୍ରକାର ଢଙ୍ଗରେ ସବୁ କଥା ଆସୁଛି ଓଡ଼ିଆ ବିଭିନ୍ନ ପ୍ରକାର ଓଡ଼ିଆ ସମ୍ବଲପୁର ଓଡ଼ିଆ ଢେଙ୍କାନାଳ ଓଡ଼ିଆ ସବୁ ପ୍ରକାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଭାଷା ବାଲେଶ୍ୱରୀ ଓଡ଼ିଆ ଏଭଳି ଭାବରେ ସବୁ ବିଭିନ୍ନ ସ୍ଥାନରେ ସବୁ ଓଡ଼ିଆରେ ମଧ୍ୟ ତଫାତ ରହିଛି। ଆଉ କେବଳ ଓଡ଼ିଆ ଭାଷା ଏଇଭଳି ଭାବରେ କେତେ ଭାଷା ରହିଛି କିଛି ଭାଷା ଏସବୁ କେଉଁଠୁ ଆସିଲା ସବୁ ଭାଷା ଭଗବାନ ଠାରୁ ଆସୁଛି। ପ୍ରଥମ ଶ୍ଲୋକ ସେଟା କୁହାଗଲା ଜନ୍ମାଦି ଅସ୍ୟଜାତ ପ୍ରଥମ ଶ୍ଲୋକ ଭାଗବତମର ଏଇ ଜନ୍ମାଦି ଅସ୍ୟଜାତକୁ ତିନି ମାସ ଧରି କହିଲେ ଆମ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସବୁକିଛି ତାଙ୍କର ଠାରୁ ଆସୁଛି। ଉକିଳର ଯେଉଁ କୁହୁ କୁ ନାଦ ପଞ୍ଚମ ତାହାନରେ ସେ ଗାନ କରୁଛି କୁହୁ ନାଦ ଦେଖିବା ପାଇଁ ଅସୁନ୍ଦର କିନ୍ତୁ ସ୍ୱର ପାଇଁ ସ୍ୱର ନେଇକି ସେ ସୁନ୍ଦରୀ କୋକିଳର ସୁନ୍ଦରତା ସୌନ୍ଦର୍ଯ୍ୟ ଆସୁଛି ସ୍ୱରରେ
କାହାର ସୌନ୍ଦର୍ଯ୍ୟ କିଭଳି ଭାବେ ରହିଛି, ସତୀର ସ୍ତ୍ରୀର ସୌନ୍ଦର୍ଯ୍ୟ ହେଉଛି ତା'ର ସତୀତ୍ୱ, ବ୍ରାହ୍ମଣର ସୌନ୍ଦର୍ଯ୍ୟ ହେଉଛି ତା'ର ପାଣ୍ଡିତ୍ୟ, ଏଇଭଳି ଭାବେ କ୍ଷତ୍ରିୟର ସୌନ୍ଦର୍ଯ୍ୟ ହେଉଛି ତା'ର ବୀରତା, ଏଇଭଳି ଭାବେ ସବୁ ସୌନ୍ଦର୍ଯ୍ୟ ରହିଛି। ତେଣୁ ଏ ଯେଉଁ ପକ୍ଷୀମାନେ କିଏ କେଉଁଭଳି ଭାବରେ ଗାନ କରୁଛନ୍ତି, ଭଗବାନ ସେ ସବୁ ଦେଇଛନ୍ତି ତାଙ୍କୁ, ସେ ଜ୍ଞାନ ସେ ଶବ୍ଦ ତାଙ୍କୁ ଦେଇଛନ୍ତି, ସେ ସେଇ ଶବ୍ଦରେ ଗାନ କରୁଛନ୍ତି, କଥା କହୁଛନ୍ତି, ହମ୍ବା ଛେଳି ମେ ମେ, କେତେ ପ୍ରକାର ଶବ୍ଦ ଏସବୁ ଭଗବାନଙ୍କର ଆସୁଛି, ଆଉ କେଉଁଠୁ ଆସିଲା, ଭଗବାନ ସବୁ ଦେଇଛନ୍ତି, ସବୁକିଛି ଭଗବାନଙ୍କର ମୂଳ। ତେଣୁ ସିଏ ଯେଉଁ ବୋଲିଲେ ଇଏ ମାନେ ସେଇଭଳିଆ ବୋଲିପାରେ, ତାଙ୍କଠୁ ସବୁ ଆସୁଛି, ସବୁ ସବୁକିଛି ତାଙ୍କ ପାଖରୁ ଆସୁଛି, ଆଉ ସେ ବୋଲିପାରିବେ ନାହିଁ। କୁହାଯାଇଛି କୋକିଳ ଯେଉଁ କୁହୁ କୁ ନାହାଦ କରେ, ଭଗବାନ ଯେଉଁ କୋଇଲି ଭଳି ନାହାଦ କଲେ, କୋଇଳ କୋକିଳ ଲୁଚିକି ରହିଲା, ଆଉ ଦେଖାଦେବୁ ନାହିଁ, ସିଏ ଏତେ ସୁନ୍ଦର ଭଗବାନର କୁହୁ ତାନରେ ସେ ନିଜକୁ ଲଜ୍ଜିତା ହେଉଛି। ହଁ, ସେଇଭଳି ଭାବେ ମୟୂର ମଧ୍ୟ ଭଗବାନ ଯେଉଁ ନୃତ୍ୟ କରିବେ, ମୟୂର ନୃତ୍ୟ ଦେଖିକି ଭଗବାନ ନୃତ୍ୟ କରିବେ, ମୟୂର ଭଗବାନର ନୃତ୍ୟ ଦେଖି ମୟୂର ଲଜ୍ଜା କରି ଲୁଚିକି ରହିବେ, ଏଇଭଳି ଭାବେ ସବୁ ରହିଛି। ଭଗବାନ ସହିତ କେହି ସମାନ ହୋଇପାରିବେ, ଭଗବାନଙ୍କ ସହିତ କେଉଁଥିରେ କିଏ ସମାନ ହୋଇପାରିବେ, ପୁରୁଷୋତ୍ତମ ଅତୋସ୍ମି ଲୋକ ବେଦୀ ଚ ପ୍ରତିତ ପୁରୁଷୋତ୍ତମ, ଆସନ୍ତାକାଲିଠୁ ପୁରୁଷୋତ୍ତମ ମାସ ଆରମ୍ଭ ହେବ। ପୁରୁଷୋତ୍ତମ ପୁରୁଷମାନଙ୍କ ଭିତରେ ଉତ୍ତମ ସିଏ, ତେଣୁ ଏଇଭଳି ଭାବରେ ଯେଉଁ ରହିଛି ପତି ସଂକର୍ଷଣିତ ଅନୁଜଳ୍ପତି ଜଳପନ୍ତ କଡ଼ବାକ୍ୟ ସୁଖଂ କ୍ୱଚିତ୍ କ୍ୱଚିତ୍ ବର୍ଗୁ କୁଜନ୍ତମ ଅନୁକୁଜତି କୁକିଳ, କୁକିଳ ଯେଉଁ କୁ ଭଗବାନ ବୋଲିବେ, ଭଗବାନ ଯେଉଁ ବୋଲିବେ ଆପଣ କହିପାରିବେ ନାହିଁ, ଇଏ କୁକିଳ ନୁହଁ ବୋଧେ, ଆଉ ଜଣେ ଟିକେ କହୁଛନ୍ତି, ଆମେ ଏଭଳି ଭାବରେ ଅନୁକରଣ କରିପାରିବା ନାହିଁ, ଆମେ ମନୁଷ୍ୟ, କୁକିଳ ଯେଉଁ ଭଳିଆ ବୋଲୁଛି କୁହୁ କୁହୁ, ଆମେ କହିଲେ ଆମେ ଜାଣିପାରିବା, ଅନୁମାନ ଯେ ଜଣେ ଶୁଣିବ ସେ ଜାଣିବ ହେ ଜଣେ ଲୋକ କହୁଛି, କିନ୍ତୁ ଭଗବାନ ଯେଉଁ କୁକିଳ ବୋଲି ବୋଲିଲେ କେହି କହିପାରିବନି କୁକିଳ ନା କୃଷ୍ଣ, ଭଗବାନ ପରଫେକ୍ଟ ସବୁକିଛି, ପୂର୍ଣ୍ଣ ସିଏ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ। ଏଭଳି ଭାବରେ ବୋଲିବେ କୁକିଳର କହୁ ବୋଲିବେ, କିଏ ଜାଣିପାରିବ ନାହିଁ କି କୁକିଳ ନୁହଁ ଆଉ ଜଣେ କିଏ କୁକିଳ ବୋଲି, ଏକ୍ଜାକ୍ଟ କୁକିଳ କୁକିଳ ବି ସ୍ୱର ଆସିବ, ଭଗବାନ ସିଏ ଛୁଟିଆ କଥା। କ୍ୱଚିତ୍ କାଳ କଳହଂସାନ, କଳହଂସ ମାନେ ଯେଉଁଭଳି ଭାବରେ ହଂସ ନାଦ କରୁଛନ୍ତି, ହଂସମାନଙ୍କର ଯେଉଁ ରହିଛି ଶବ୍ଦ, ଆପଣ ସକାଳେ ଗଲେ ଚାରିଆଡ଼େ ଦେଖିବେ ସବୁ ବିଭିନ୍ନ ପ୍ରକାର ପକ୍ଷୀମାନେ ଶବ୍ଦ କରୁଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ସବୁ ପକ୍ଷୀଙ୍କର ସ୍ୱର ଅଲଗା, ପକ୍ଷୀଙ୍କର ସ୍ୱର ଅଲଗା, କେତେ ପ୍ରକାର ସ୍ୱର ରହିଛି, ଭଗବାନ ସବୁ ଦେଇଛନ୍ତି ସ୍ୱର ତାଙ୍କୁ, ଏଇ ଭଗବାନଙ୍କର ଆଲାରମ୍। ଭାଗବତରେ ଆମେ ଆସିବ, ଯେତେବେଳେ ଦ୍ୱାରକା ଲୀଳା ଆସିବ, ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯାଇଛି, ରାଣୀମାନେ 16108 ରାଣୀ, 16108 ମହଲ, ସବୁ ମହଲରେ ସବୁ ଗୋଟେ ଗୋଟେ ଆପାର୍ଟମେଣ୍ଟ ଭଳି ରହିଛି, ବିରାଟ ବିରାଟ ଆପାର୍ଟମେଣ୍ଟ, କେତେ କ'ଣ ସବୁ ଦାସୀ ଦାସୀ ସବୁ ରହିଛନ୍ତି, କି କ'ଣ ସବୁ ସେବା କରୁଛନ୍ତି, ସବୁ ରତ୍ନରେ ଭଣ୍ଡାର ସବୁ ରହିଛି, ସବୁ ଖାଲି ସୌନ୍ଦର୍ଯ୍ୟ ବୃଦ୍ଧି ହେଇକି ରହିଛି ତା ଦେହରେ, ଆଉ ସବୁ 16108 ମହଲରେ ଭଗବାନ ପତ୍ନୀମାନଙ୍କ ସହିତ ଶୟନ କରୁଥିବେ, ସକାଳେ ଯେତେବେଳେ କୁକୁଡ଼ା କହିବେ କୁକୁ କୁ ବୋଲିଦେଲା ମାନେ ରାଣୀମାନଙ୍କର ଭାରାଣୀ ପଡ଼ିଯିବ, ତାଙ୍କର ହୃତ୍କମ୍ପ ହୋଇଯିବ, କୁକୁଳ ସେ ଯେଉଁ କୁକୁଡ଼ାମାନଙ୍କୁ ସେ ଗାଡ଼ିଦେବେ, ତୁମକୁ କିଏ କାଟିଦେବୁ, ତୁମକୁ ଜୀବନରେ ତୁମେ କାଟିଦେବୁ, ତୁମେ ମର ନା ବଞ୍ଚିଯାଅ, ବଞ୍ଚ ନା ତୁମେ ମରିଯାଅ, ଏଇଭଳି ଭାବରେ ସେ ଅଭିଶାପ ଦେବେ, କାରଣ କୁକୁଡ଼ା ସେ ଭଗବାନ, କୁକୁଡ଼ା ହେଉଛି ଭଗବାନଙ୍କ ଆଲାରାମ, ଭଗବାନ ସାଙ୍ଗେ ସାଙ୍ଗେ ଉଠି ପଡ଼ିବେ, ଭଗବାନ ଲୀଳା କରୁଛନ୍ତି, ଭଗବାନଙ୍କ ଲୀଳାକୁ ସମସ୍ତେ ଅନୁକରଣ କରିବେ ବା ଅନୁସରଣ କରିବେ, ଭଗବାନ ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି, ତେଣୁ ଭଗବାନ ମଧ୍ୟ ଉଠିଯାଉଛନ୍ତି, ବ୍ରହ୍ମ ମୁହୂର୍ତ୍ତରୁ ଭଗବାନ ମଧ୍ୟ ଉଠିଯାଉଛନ୍ତି, ଯଦିଓ ତାଙ୍କ ପତ୍ନୀମାନେ ଚାହାନ୍ତି ଭଗବାନଙ୍କର କ'ଣ ଇଏରେ ତାଙ୍କର ବକ୍ଷଦେଶରେ ମସ୍ତକ ରଖିକିରି ସେ ଶୟନ କରୁଛନ୍ତି, ଭଗବାନ ଛାଡ଼ିବା ପାଇଁ ଚାହାନ୍ତି ନାହିଁ, କିନ୍ତୁ କୁକୁଡ଼ା ନା ଦଶମ ସ୍କନ୍ଧ ଆସିବ, ସେ ସବୁ ଭାଗବତଙ୍କ କଥା ଆସିବ, କୁକୁଡ଼ା କୁକୁ କୁ କୁ କହିଦେଲ ଭଗବାନ ଚାଲିଲେ, ଏ ଭଗବାନଙ୍କର ଏଭଳି ଭାବ ରହିଛି। ଆଉ ସେ ଯେଉଁ ରାଣୀମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିବେ ସେ ତାଙ୍କୁ ବଞ୍ଚିତ ହେଇଗଲେ, ତେଣୁ କୁକୁଡ଼ାକୁ ସେମାନେ ଅଭିଶାପ ଦେବେ, ତୁ ମରିଯା ରହିଛି। ତେଣୁ ଏସବୁ ବିଭିନ୍ନ ପ୍ରକାର ଦଶ ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି, କାହାର ଦଶ ଲକ୍ଷ ପ୍ରକାର ସ୍ୱର ରହିଛି, ଇଏ ଭଗବାନ ଠିକିଆ କଥା ନୁହଁ, ଭଗବାନ ଠିକିଆ କଥା ନୁହଁ, ଭଗବାନ ତତ୍ତ୍ୱ ଯେଉଁମାନେ ଜାଣିନାହାନ୍ତି ସେ ହଁ କ'ଣ ଜାଣିବା, ଶୁଣିବା କଥା ଭାଗବତ କ'ଣ ଶୁଣିବା, କେତେ କ'ଣ ରହିଛି ସବୁ। କୋଚିତ କାଳ ହଂସାନା ମନୁକୁଜ ଦିକୁଜିତ, ସେ କାଳ କଳହଂସମାନେ ଯେଉଁଭଳି ଭାବରେ ନାଦ କରିବେ ଭଗବାନ ମଧ୍ୟ ସେଭଳି ନାଦ କରିବେ, ଆପଣ ଜାଣିପାରିବେ ନାହିଁ ଏ କୃଷ୍ଣ ନାଦ କରୁଛନ୍ତି ବୋଲି, ଏକ୍ଜାକ୍ଟ କୌଣସି ଟିକିଏ ଏପଟ ସେପଟ ହେବ ନାହିଁ ଭଗବାନ ସେ। ସେଇଭଳି ଭାବେ ଅଭିନୃତ୍ୟତି ନୃତ୍ୟନ୍ତ ବରିଣ ହାସେନ କୋଚିତ, ବରିଣ କହିଲେ ଯେଉଁ କ'ଣ ଯେଉଁମାନେ ମୟୂରମାନେ, ମୟୂରମାନେ ନୃତ୍ୟ କରିବେ ଭଗବାନ ଦେଖି ନୃତ୍ୟ କରିବେ, ଭଗବାନ ମଧ୍ୟ ନୃତ୍ୟ କରିବେ, ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଆମେ ଏଇଟା ଆଲୋଚନା କରିଥିଲେ। ଏଭଳି ଭାବରେ ମୟୂରମାନେ ଘେରିଯିବେ ଭଗବାନ ଚାରିପଟେ ଘେରିଯିବେ, ଘେରିକରି ନୃତ୍ୟ କରିବେ, ତାଙ୍କର ଯେଉଁ ଡେଣା ରହିଛି ପକ୍ଷୀ ସବୁ ରହିଛି ଖୋଲିଦେବେ, ଖୋଲିକରି ନୃତ୍ୟ କରିବେ, ଆଉ ଭଗବାନ ଦେଖାଯିବେ ନାହିଁ, ତା ଭିତରେ ରହିଗଲେ ଭଗବାନ ମଧ୍ୟ ସେଠି ନୃତ୍ୟ କରିବେ। ଏଇଟା ଆମେ ବର୍ଣ୍ଣନା କରିଥିଲେ, ଆମକୁ ସୌଭାଗ୍ୟ ମିଳିଥିଲା ବର୍ଣ୍ଣନା କରିବା ପାଇଁ, ଆମର ମନେ ଅଛି ସେଇଟା। ତେଣୁ ସିଏ ଯେଉଁ ପକ୍ଷୀମାନେ ମୟୂରମାନେ ଭଗବାନଙ୍କୁ ପ୍ରାଇଜ୍ ଦେବେ, ତାଙ୍କର ଯେଉଁ ପକ୍ଷ ରହିଛି ଟିକେ ଗୋଟେ ପକ୍ଷୀ ଚୋଡ଼ିକିରି ପକେଇଦେବେ, ଭଗବାନ ଦେଇଦେବେ, ଭଗବାନ ସେଇଟା ନେଇକି ସାଙ୍ଗେ ସାଙ୍ଗେ ମାଥାରେ ଲଗେଇବେ। ଭଗବାନ ଦେଖ ଯେମିତି କୁହନ୍ତି ଯେଉଁମାନେ ସଙ୍ଗୀତ ଗାନ କରନ୍ତି ବା ଏସବୁ କରନ୍ତି, ଆମେ ଖୁସି ହେଇକି ତାଙ୍କୁ ଦେଲୁ ପ୍ରାଇଜ୍ ଦେଲୁ, ସେଇଭଳି ଭାବରେ ମୟୂର ପ୍ରାଇଜ୍ ଦେଲେ, ମୟୂର ପୁଚ୍ଛକୁ ପ୍ରାଇଜ୍ ଦେଲେ, ଭଗବାନ ମଧ୍ୟ ଲଗେଇଲେ ତାଙ୍କ ମସ୍ତକରେ ଲଗେଇଲେ, ବେଢ଼ା ପିଡ଼ଂ ନାଟବର ବାପୁ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ନୃତ୍ୟ କରୁଛନ୍ତି ଭଗବାନ ମଧ୍ୟ ନୃତ୍ୟ କରିବେ, ମୟୂର ନିଜକୁ ଲଜ୍ଜିତ ହେବ, ଭଗବାନଙ୍କର ନୃତ୍ୟ ତୁଳନାରେ ମୟୂର ନୃତ୍ୟ କିଛି ନୁହଁ, ଭଗବାନ ଏଭଳି ନୃତ୍ୟ କରିବେ। ସବୁ ଅଖିଳ ଅଖିଳ କଳାଦି ଗୁରୁ ସିଏ, ସବୁକିଛି ତାଙ୍କ ପାଖରେ ରହିଛି, ଏମିତି କିଛି ନାହିଁ ସେ ଜାଣିନାହାନ୍ତି ସେ ଜିନିଷଟା, ତାଙ୍କ ପାଖରେ ସେ ଜାଣିନାହାନ୍ତି ଭଗବାନ ସିଏ। ତେଣୁ ହାସ୍ୟ କ୍ୱଚିତ୍ ଏଇଭଳି ଭାବରେ ସାଙ୍ଗ ବାଳକମାନେ ଦେଖିକିରି ହସୁଛନ୍ତି ଭଗବାନ ନୃତ୍ୟ। ମେଘ ଗମ୍ଭୀର ହେ ବାଚା ନାମ ଭି ଦୁର୍ଗାନ୍ ପଶୁନ୍, ପଶୁମାନେ ମଧ୍ୟ ମୋତେ ସମୟ ହେଇଯାଉଛି ଆମେ କ'ଣ କହିବା, ପଶୁମାନେ ଯେଉଁ ରହିଛନ୍ତି ଭଗବାନଙ୍କର ବୋଲି ଶୁଣିବା ପାଇଁ, ଭଗବାନ ତାଙ୍କୁ ଡାକିବେ ତାଙ୍କ ନାମ ଧରି ଡାକିବେ, ସେଇଟା ଶୁଣିବା ପାଇଁ ପଶୁମାନେ ଆଗୁଆ ପଳେଇଯିବେ, ଆଗୁଆ ଟିକେ ଦୂରକୁ ପଳେଇଯିବେ, ଆଉ ଭଗବାନ ଡାକିବେ ଯମୁନା ଯମୁନେ ସେ ଡାକିବେ, ଗଙ୍ଗେ ଧବଳି ଏସବୁ ବିଭିନ୍ନ ପ୍ରକାର ନାମ ଧରି ଡାକିବେ, ସେମାନେ ବହୁତ ଆନନ୍ଦିତ ହେଇଯିବେ, ଭଗବାନ ତାଙ୍କୁ ଡାକୁଛନ୍ତି, କେତେ ଭାଗ୍ୟ ତାଙ୍କର, ଧାଇଁ ଧାଇଁକିରି ଆସିବେ, ଭଗବାନ ତାଙ୍କୁ ଡାକିବା ପାଇଁ ସେ ପଳେଇ ଯାଇଥିବେ ଦୂରକୁ, ଏଭଳି ଲୀଳା ସବୁ ରହିଛି। ଆମର ସୁଶୃଙ୍କ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଆମର ମନେ ଆମର ନିଜର ଅନୁଭୂତି ରହିଛି, ଆମେ ଥରେ ଯାଇଥିଲୁ କୁମ୍ଭମେଳା, ମୁଁ ଆଜି ଯାଇଥିଲି ସେଠି, ସେଠି ଗୋଟେ ରହିଛି କ୍ୟାମ୍ପ ରହିଛି, ସେଠି ସବୁ ଡକା ହୁଏ, ଅମକ ହଜିଯାଇଛନ୍ତି ଏଠିକି ଆସି ନିଅନ୍ତୁ, ତାଙ୍କର ପିଲା ହଜିଯାଇଛି ଏଇଠି ରହିଛି ନିଅ ଆସିକରି, ମହାରାଜ କହିବେ କେତେଜଣ ନିଜର ନାମ ଶୁଣିବା ପାଇଁ କହିବେ, ସେ ନିଜେ ଅଛନ୍ତି ସେ କହିବେ ଅମକ ତୁମର ଭାଇ ଡାକୁଛନ୍ତି, ସେ ନିଜେ ତାଙ୍କ ନାମ ଶୁଣିକି ସେ ଆନନ୍ଦିତ ହେବେ। ଜଣେ ଯଦି ତାଙ୍କୁ ଜଣେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ଗୌର ମୋହନ ପ୍ରଭୁ, ଗୌର ମୋହନ ପ୍ରଭୁଙ୍କର କେତେ ଆନନ୍ଦ ନ ହେବ, ଏଇଭଳି କଥା ଗାଭୀମାନେ ଭଗବାନଙ୍କର ସ୍ୱର ଶୁଣିବା ପାଇଁ ଭଗବାନ ତାଙ୍କୁ ଡାକିବେ ତାଙ୍କ ନାମ, ସେଥିପାଇଁ ଆମର ଏଠି ରଘୁନନ୍ଦନ ଧାମରେ ଆମର ପ୍ରଭୁ ଦେଇଛନ୍ତି ତାଙ୍କ ନାମ ସବୁ ଦେଇଛନ୍ତି, ଗାଭୀମାନଙ୍କୁ ସବୁ ନାମକରଣ କରାଯାଇଛି। ତେଣୁ ଗାଭୀମାନେ ଭଗବାନଙ୍କର ସ୍ୱର ଶୁଣିବା ପାଇଁ ଭଗବାନ ତାଙ୍କୁ ଡାକିବେ ତାଙ୍କ ନାମ ଶୁଣିବା ପାଇଁ କହିକି ଗାଭୀମାନେ ପଳେଇଯିବେ ଆଗକୁ ଦୂରକୁ ପଳେଇଯିବେ, ତେଣୁ ଭଗବାନ ଯଦି ଡାକିବେ ଯମୁନେ କହିଲେ ସମୁନେ ଦୌଡ଼ିକି ଆସିବ, ଏଇଭଳି ଭାବ କଥା ନାଦ ମେଘ ଗମ୍ଭୀର ହେ ବାଚ ଭଗବାନଙ୍କର ସ୍ୱର ଯେଉଁ ରହିଛି ମେଘ ମେଘ ଭଳି ମେଘ ଗମ୍ଭୀର ହେ ବାଚା ଭଗବାନ ସ୍ୱରକୁ ଯେ ଶୁଣିବ, ଏ ସ୍ୱରକୁ ଶୁଣିଥିଲେ ସଞ୍ଜୟ ଭଗବତ ଗୀତା ଯେଉଁ କହୁଛନ୍ତି ଭଗବାନଙ୍କୁ ଡାଇରେକ୍ଟ ଶୁଣିଥିଲେ ସିଏ, ଏବଂ ସେ କହୁଛନ୍ତି କ'ଣ ଲାଷ୍ଟକୁ କହିଲେ ଭଗବତ ଗୀତାରେ ମୁଁ ଶୁଣିକି ତଚ୍ଚ ସଂସ୍କୃତ ସଂସ୍କୃତମ ସମ୍ଭାବ ମୁଁ ଯେଉଁ ଶୁଣୁଛି ମୋତେ ବହୁତ ଆନନ୍ଦ ଲାଗୁଛି, ହଁ ମୋର ମନ ବହୁତ ଖୁସି ହୋଇଯାଉଛି, ଏହିଭଳି ଭାବରେ ସେ କହୁଛନ୍ତି, ବର୍ଣ୍ଣନା କରୁଛନ୍ତି। ଭଗବାନଙ୍କର କଥା ମଧୁରୟା ଗିରା, ବହୁତ ମଧୁର ଭଗବାନଙ୍କର କଥା, ଏଭଳି ଭାବରେ ଡାକୁଛନ୍ତି ତାଙ୍କ ନାମ ଶୁଣିକିରି କେତେ ତାଙ୍କର ଆନନ୍ଦ ନ ହେବ, ତାଙ୍କର ଭାଗ୍ୟ ଭଗବାନ ଲୀଳାରେ ସାମିଲ ହେଲେ। ଏସବୁ କଥା ଶୁଣିବାର ଇଏ ହେଉଛି, ଫଳ ହେଉଛି ଆମର ମଧ୍ୟ ଗୋଟେ ଇଚ୍ଛା ଜାଗ୍ରତ ହେବ, ଆମେ ମଧ୍ୟ ସେଇଭଳି ଭାବରେ ଲୀଳାରେ ସାମିଲ ହେଇପାରିବା କି, ହଁ ଏଇ ଇଚ୍ଛା ଜାଗ୍ରତ ହେଲେ ଭଗବାନ ସାଙ୍କ୍ସନ୍ କରିଦେବେ, ସାଙ୍କ୍ସନ୍ କରିଦେବେ। ସେଥିପାଇଁ ଏସବୁ କଥା କୁହାଯାଏ, ତା ଶୁଣିଲେ ଆମର ମଧ୍ୟ ଇଚ୍ଛା ଜାଗ୍ରତ ହେବ, ଆମେ ମଧ୍ୟ ସେଇ ପ୍ରକାର ଭଗବାନ ଲୀଳାରେ ସାମିଲ ହେଇଥାନ୍ତୁ କି। ଆଜି ଭଗବାନ ଲୀଳାରେ ଯେଉଁମାନେ ସାମିଲ ହେଇଛନ୍ତି, ସେ ଲୀଳାରେ ସାମିଲ ହେଇକି ଯେଉଁ ଯେତିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆଜି ଆମେ ସେଇ କଥା ଆଲୋଚନା କରିକି ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହେଇପାରିବା, ଭଗବାନ ଅଦ୍ୱୈତ ତତ୍ତ୍ୱ ଏହିଭଳି ଭାବରେ। ତେଣୁ ମେଘ ଗମ୍ଭୀର ବାତା ନାମ ଭି ଦୂରଗାମ ପଶୁନ୍, ଏଠି ପଶୁମାନେ ଭଗବାନ ଟିକେ ତାକୁ ଡାକିବେ, ତାଙ୍କ ନାମ ଯଦି ଡାକିବେ ସେଥିପାଇଁ ସେ ଦୂର ପଳେଇ ଯାଇଛନ୍ତି, ଦୂରକୁ ପଳେଇଗଲେ। ତେଣୁ ସେଥିରୁ ଶୁଣିବେ ସେମାନେ ଧାଇଁ ଧାଇଁକି ପଳେଇ ଆସିବେ, ହଁ ଭଗବାନ ନିଜେ ମଧ୍ୟ ମୁଖରେ ଡାକିବା ଦରକାର ନାହିଁ, ସେ ବଂଶୀ ମାଧ୍ୟମରେ ମଧ୍ୟ ଡାକିଦେବେ, ବଂଶୀ ମାଧ୍ୟମରେ ସବୁ ନାମ ମଧ୍ୟ ଡାକିବେ, ବଂଶୀ ତାଙ୍କର ବଂଶୀ ପ୍ରିୟ ସଖୀ, ପ୍ରିୟ ସଖୀ ତାଙ୍କର ବଂଶୀ, ସେ ମାଧ୍ୟମରେ ସେ ସବୁକିଛି କରିପାରିବେ, ବଂଶୀ ମାଧ୍ୟମରେ ତାଙ୍କର ମୁଖ ଖୋଲିବା ଦରକାର ନାହିଁ, ବା କେବେ ନିଜେ ମଧ୍ୟ ଡାକୁଥିବେ। କୋଚିତ୍ ହାଉ ଏତି ପ୍ରୀତିଆ ଗୋ ଗୋପାଳ ମନଜ୍ଞା, ତେଣୁ ଏଇ ଯେଉଁ ଭଗବାନ ଯେତେବେଳେ ଆହ୍ୱାନ କରିବେ, ଆହ୍ୱ ଏତି ଡାକିବେ, ଜୋରରେ ଡାକିବେ, ଯେମନେ ବୋଲି ଜୋରରେ ଭଗବାନ ଡାକିବେ, ତେଣୁ ଗୋ ଗୋପାଳ ମନଜ୍ଞା, ଗାଭୀମାନଙ୍କୁ ତ ମନଜ୍ଞ ହେବ, ସେମାନେ ସବୁ ଶୁଣିକିରି ଆନନ୍ଦରେ ଡେଣ୍ଡେଇ ଡେଣ୍ଡେଇକିରି ଆସିବେ ସିଏ, ହଁ ଆଉ ଗୋପାଳମାନେ ମଧ୍ୟ ଭଗବାନଙ୍କର ଏ ଯେଉଁ ଡାକ ଶୁଣିକିରି ସେମାନେ ମଧ୍ୟ ଆନନ୍ଦିତ ହେବେ, ଭଗବାନଙ୍କର ସ୍ୱର ଇଏ କ'ଣ ଯେଉଁ କୁହାଗଲା ମଧୁର ହା ଗିରା, ଭଗବାନଙ୍କର କଥା ହେଉଛି ବହୁତ ମଧୁର, ବହୁତ ଆନନ୍ଦଦାୟକ, ହଁ ହେଉଛି କଥାମୃତମ ତବ କଥାମୃତମ, ଏଇଭଳି ଭାବରେ ଭଗବାନଙ୍କର ଚାଲିଛି ଲୀଳା, କିନ୍ତୁ ଆମର ସମୟ ଚାଲିଯାଉଛି, ତେଣୁ ଆମେ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ବୈକୁନ୍ଦ କି, ଗାଇ ଗୌର ପ୍ରମାନନ୍ଦେ।